आकाशवाणी। संवाद पहुंचन्ति सुभाष चंद्र शतपथी। मुख्य संवाद, राष्ट्रपति भवन में आसंताकाली संध्यारे वरिष्ठ बीजेपी नेता तथा प्रधानमंत्री नरेन्द्र मोदी सह शपथ नेबे केन्द्र मंत्रिमंडल नूतन सदस्य। यह समारोह जोगदेवा पड़ोशी राष्ट्र मुख्यमानक नूआदिल्ली आगमन, आंध्रप्रदेश नूतन मुख्यमंत्री भाव आसंता 12 तारीख दिन शपथ नेबे एन चंद्रबाबू नायडू। एनआरओ ग्रुप्र प्रतिष्ठाता तथा विशिष्ट गणमाध्यम व्यक्तित्व रामोजी राव आजि सकाळे परलोक। राष्ट्रपति एवं प्रधानमंत्री गभीर शोक प्रकाश। सुरक्षाकर्मी गुली विनिमय छत्तीसगढ़ में 7 जन माओवादी मृत्यु एवं 2020 विश्वकप क्रिकेट प्रतियोगिता न्यूजीलैंड अफगानिस्तान थारु परास्त। राष्ट्रपति भवन में आसंताकाली संध्या 7:15 मिनिट्रे अनुष्ठित होवाक शपथ ग्रहण समारोह पई प्रस्तुति चलती। केन्द्र में नूतन सरकार गठन पई राष्ट्रपति द्रौपदी मुर्मू वरिष्ठ बीजेपी नेता तथा प्रधानमंत्री नरेन्द्र मोदी को आमंत्रण कर शपथ ग्रहण समारोह में श्री मोदी एवं केन्द्र मंत्रिमंडल नूतन सदस्यगण को राष्ट्रपति शपथपाठ कराइबे। वरिष्ठ बीजेपी नेता तथा प्रधानमंत्री नरेन्द्र मोदी गत संध्यारे राष्ट्रपति द्रौपदी मुर्मू को साक्षात करी सरकार गठन नहीं दावी उपस्थापन करिथिले। पूर्वरु बीजेपी राष्ट्रीय अध्यक्ष जेपी नड्डा नेतृत्व में एनडीए एक प्रतिनिधि दल राष्ट्रपति को साक्षात करी एनडीए संसदीय दल बैठक में श्री मोदी को सर्वसम्मतिक्रमे नेता भाव मनोनीत संक्रांत चिठी प्रदान करिथिले। एनडीएर सहयोगी दलगुड़िकर समर्थन पत्र राष्ट्रपति हस्तांतर कर राष्ट्रपति साक्षात पर प्रधानमंत्री श्री मोदी गणमाध्यम को एनडीए एक शक्तिशाली स्थिर एवं अभिवृद्धिमुखी सरकार गठन कर। आसंता शपथ ग्रहण समारोह पूर्व मंत्रिमंडल सदस्य तालिका राष्ट्रपति हस्तांतर कर एनडीए सरकार गठन करने जनादेश मिले एवं अष्टादश लोकसभा नूतन एवं युवशक्ति सभा हो सरकार देशर जनसाधारण आशा और आकांक्षा पूरण करने को चेष्टा कर। स्थिर सरकार देश एवं यार अर्थनीति और युववर्ग कल्याणकारी सब्यस्त हो देशर द्रुत विकाश पई तांको सरकार समस्त प्रकार पदक्षेप ग्रहण करिवे बोली से कहिसेंते। एही शपथ ग्रहण समारोह रे जोग देबा पई पड़ोसी देश नेतांको निमंत्रण करा जायछि। एही नेतांकर नुवादिल्ली आसी पहुंचुछन्ते। वैदेशिक मंत्रालय पक्षरु कहा जायछि पड़ोसी बांग्लादेश प्रधानमंत्री शेख हसीना, श्रीलंका राष्ट्रपति रानिल विक्रमसिंघे, मालदीप राष्ट्रपति डॉ मोहम्मद मुइजू, सेशेल्स उपराष्ट्रपति अहमद आफिफ कार्यक्रम जोगदेवे। एमानक व्यतीत मॉरीशस प्रधानमंत्री प्रवीण कुमार जगन्नाथ, नेपाल प्रधानमंत्री पुष्पकमल दहल प्रचंड, भूटान प्रधानमंत्री शेरिंग तोबैग मध्य जोगदे। शपथ ग्रहण समारोह में जोगदेवा सह एही राष्ट्र नेतागण आसंताकाली संध्यारे राष्ट्रपति द्वारा आयोजित भोजी सभा में जोगदेवे मंत्रालय पक्षरु सूचना दी जाइछि। यह नेतामानक गस्त पड़ोशी देश प्रथम नीति एवं समस्त सुरक्षा और अभिवृद्धि को प्राथमिकता दिजाऊ जमापड़ से भारत देशगुड़िक संपर्क को अधिक सुदृढ़ कर। यह कार्यक्रमगुड़िक समय सुरक्षा व्यवस्था को सुनिश्चित करने लक्ष्य सुरक्षा संस्थागुड़िक पक्ष स्वतंत्र पदक्षेप ग्रहण कर। तेलुगुदेशम पार्टी अध्यक्ष एन चंद्रबाबू नायडू आसंता 12 तारीख दिन पूर्वाह्न 11:27 मिनिट्रे आंध्रप्रदेश मुख्यमंत्री भाव शपथ ग्रहण करेंगे। विजयवाड़ा निकट में शपथ ग्रहण समारोह अनुष्ठित हो समारोह में एनडीए मेंटर वरिष्ठ नेतृवृंद एवं पड़ोशी राज्यर मुख्यमंत्री जोगदेवार कार्यसूची रही। एनआरओ ग्रुप्र प्रतिष्ठाता तथा गणमाध्यम एवं मनोरंजन शिल्पर प्रमुख व्यक्तित्व रामोजी राव आज सकाळे हैदराबाद ठारे परलोक घटिछि। 87 वर्ष होइथिला। असुस्थता कारण गत 5 तारीख से चिकित्साधीन थिले। रामोजी फिल्म स्टूडियो रे थिबा तांको बासभवन में पार्थिव शरीर को शेष दर्शन पई रखा जायछि। तांको वियोग रे विभिन्न महल रे शोकर छाया खेळि जायछि। ତାଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ତଥା ଗଣମାଧ୍ୟମରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ବ୍ୟକ୍ତି ଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ରାମଜୀ ରାଓଙ୍କ ଅବଦାନ ସାମ୍ବାଦିକତା ଏବଂ ବିଶ୍ୱ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ଅଲିଭା ଦାଗ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ପରିବର୍ଦ୍ଧିତ ବୈଠକ ଜାରି ରହିଛି। ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ଚଳିତ ଲୋକସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ସମୀକ୍ଷା କରାଯାଉଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ବ୍ୟତୀତ କଂଗ୍ରେସ ସଂସଦୀୟ ଦଳ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଛତିଶଗଡ଼ର ବସ୍ତର ଡିଭିଜନରେ ଗତକାଲି ଗୁଳି ବିନିମୟରେ ସାତ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଆକାଶବାଣୀକୁ ସୂଚନା ଦେଇ ଦାନ୍ତେୱାଡ଼ା ଆରକ୍ଷୀ ଅଧୀକ୍ଷକ ଗୌରବ ରାୟ କହିଛନ୍ତି, ଘଟଣାସ୍ଥଳରୁ ସେମାନଙ୍କର ମୃତଦେହ ଜବତ କରାଯାଇଛି। ନାରାୟଣପୁର ଏବେ ଦାନ୍ତେୱାଡ଼ା ସୀମାରେ ଏହି ଗୁଳି ବିନିମୟ ହୋଇଥିଲା। ଗୋବେଲ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ଆଧାରରେ ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ଆଇଟିବିପିର ମିଳିତ ତଲାସୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ଘଟିଥିଲା ବୋଲି ସେ କହିଛନ୍ତି। ଟେସ୍ଲା ଏବଂ ସ୍ୱେସ୍ ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲନ୍ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ତାଙ୍କ କମ୍ପାନୀଗୁଡ଼ିକ ଖୁବ୍ ଶୀଘ୍ର ଭାରତରେ ପୁଞ୍ଜିନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ନିର୍ବାଚନରେ ଶ୍ରୀ ମୋଦି ତୃତୀୟ ଥର ପାଇଁ ପୁନଃ ନିର୍ବାଚିତ ହୋଇଥିବାରୁ ଶ୍ରୀ ମସ୍କ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାରେ ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଆମ ଭୁବନେଶ୍ୱର ପ୍ରତିନିଧି ଦେଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରର ଜନତା ମଇଦାନଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସେହିଦିନ ସକାଳେ ବିଜେପି ବିଧାୟକ ଦଳ ବୈଠକ ବସି ନୂତନ ନେତାଙ୍କ ନାମ ଘୋଷଣା କରାଯିବ। ଇତିମଧ୍ୟରେ ଦଳର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ନେତା ଚୟନ ପାଇଁ ବିଜେପିର ବିଧାୟକ ଦଳ ବୈଠକ ଡକାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନରେ 147 ଆସନ ମଧ୍ୟରୁ ବିଜେପି 78 ବିଜୟ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ବିଜେଡି 51, କଂଗ୍ରେସ 14 ଏବଂ ଅନ୍ୟାନ୍ୟ 4 ଆସନରେ ବିଜୟୀ ହୋଇଛନ୍ତି। କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ ଆଙ୍ଗାମାଲାଇଠାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର 4 ସଦସ୍ୟଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ 8 ଏବଂ 5 2 ନାବାଳିକା ଅଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ନିଆଁ ଲାଗିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ପୁଲିସ୍ ସୂଚନା ଦେଇଛି। ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ବିପକ୍ଷରେ 84 ବିଜୟୀ ହୋଇଛି। ଗାଇନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ ନିର୍ଦ୍ଧାରିତ 20 ଓଭରରେ 6 ବିନିମୟରେ 169 ସଂଗ୍ରହ କରିଥିଲା। 160 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ 15 ଓଭର 2 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 75 ରନ୍ କରିବାକୁ ସକ୍ଷମ ହୋଇଥିଲା। ସେହିଭଳି ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ଶ୍ରୀଲଙ୍କାକୁ 2 ହରାଇ ଦେଇଛି। ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ସନ୍ଧ୍ୟାରେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶପଥ ନେବେ କେନ୍ଦ୍ର ମନ୍ତ୍ରିମଣ୍ଡଳର ନୂତନ ସଦସ୍ୟ। ଏହି ସମାରୋହରେ ଯୋଗ ଦେବା ପାଇଁ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟମାନଙ୍କ ନୂଆଦିଲ୍ଲୀ ଆଗମନ। ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା 12 ଦିନ ଶପଥ ନେବେ ଏମ୍ ଚନ୍ଦ୍ରବାବୁ ନାଇଡୁ। ଏବଂ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଛତିଶଗଡ଼ରେ 7 ମାଓବାଦୀଙ୍କର ମୃତ୍ୟୁ। ସମ୍ବାଦ ଶେଷ ହେଲା।